आकाशवाणी ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହରେ ଯୋଗଦେଇ ସ୍ୱତନ୍ତ୍ର ଡିଜାଇନ୍ର ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ। ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଆକଳନକୁ 6.8% କରିଛି। ହସ୍ତଶିଳ୍ପ ସାମଗ୍ରୀର ଆକର୍ଷଣ ବଢ଼ାଇଛି ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର। ଏନ୍ସିସିର ମହାନିର୍ଦ୍ଦେଶକ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରେନ୍ଦ୍ର ବୈଶ୍ୟଙ୍କ ଦାୟିତ୍ୱ ଗ୍ରହଣ ଏବଂ 7 ବର୍ଷର ବ୍ୟବଧାନ ପରେ ଆଜି ଆନୁଷ୍ଠାନିକ ଭାବେ ଆମେରିକାର ସରକାରୀ କାର୍ଯ୍ୟ ବନ୍ଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ର ଶତବାର୍ଷିକୀ ସମାରୋହରେ ଯୋଗ ଦେଇଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆର୍ଏସ୍ଏସ୍ ରାଷ୍ଟ୍ର ନିର୍ମାଣ ପାଇଁ କାର୍ଯ୍ୟ କରୁଛି। 100 ବର୍ଷ ପୂର୍ବେ ଏହି ମହାନ ଦିବସରେ ଏକ ସଂଗଠନ ଭାବେ ଆର୍ଏସ୍ଏସ୍ର ପ୍ରତିଷ୍ଠା କେବଳ ଏକ ସଂଯୋଗ ନଥିଲା, ବରଂ ଏହା ହଜାର ହଜାର ବର୍ଷ ଧରି ଚାଲୁଥିବା ଏକ ପରମ୍ପରାର ପୁନରୁତ୍ଥାନ ଥିଲା। ଶ୍ରୀ ମୋଦି କହିଛନ୍ତି, ଆର୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ରାଷ୍ଟ୍ରର ସେବା ଏବଂ ସମାଜକୁ ସଶକ୍ତ କରିବା ଦିଗରେ ଅକ୍ଲାନ୍ତ ପରିଶ୍ରମ କରିବା ସହ ଦେଶ ସେବାରେ ସମ୍ପୂର୍ଣ୍ଣ ସମର୍ପିତ ରହିଛନ୍ତି। ପ୍ରଧାନମନ୍ତ୍ରୀ ସ୍ମରଣ କରାଇଦେଇଥିଲେ ଯେ ଆର୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ 1963 ସାଧାରଣତନ୍ତ୍ର ଦିବସ ପରେଡ୍ରେ ଅଂଶଗ୍ରହଣ କରି ଗର୍ବର ସହ ପଦଯାତ୍ରା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପ୍ରତି ଆର୍ଏସ୍ଏସ୍ର ଅବଦାନ ଆଧାରରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏକ ସ୍ମାରକୀ ଡାକଟିକଟ ଏବଂ ମୁଦ୍ରାକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ଉଦ୍ବୋଧନ ଦେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ କହିଛନ୍ତି, ଆର୍ଏସ୍ଏସ୍ ଲୋକଙ୍କ ମଧ୍ୟରେ ରାଷ୍ଟ୍ର ନିର୍ମାଣ ଏବଂ ସାଂସ୍କୃତିକ ସଚେତନତାର ଭାବନାକୁ ପ୍ରଜ୍ୱଳିତ କରୁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଚଳିତ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଆକଳନକୁ 6.8% ସଂଶୋଧନ କରିଛି। ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍କୀତି 2.6% ରହିବ ବୋଲି ମଧ୍ୟ ଆର୍ବିଆଇ ଆକଳନ କରିଛି, ଯାହା ପୂର୍ବ ଆକଳନ ତୁଳନାରେ କମ୍ ରହିଛି। ଚଳିତ ବର୍ଷ ଅଗଷ୍ଟ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ 2025-26 ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାର 6.5% ଏବଂ ମୁଦ୍ରାସ୍କୀତି 3.1% ହେବ ବୋଲି ପୂର୍ବାନୁମାନ କରିଥିଲା। ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆଜି ମୁମ୍ବାଇରେ ଚଳିତ ଆର୍ଥିକ ବର୍ଷର ଚତୁର୍ଥ ଦ୍ୱିମାସିକ ନୀତି ଘୋଷଣା କରି କହିଛନ୍ତି, ଆର୍ବିଆଇ ଏହାର ରେପୋରେଟ୍ ବା ସୁଧହାରକୁ 5.5% ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ମୁଦ୍ରାନୀତି କମିଟି ଏମ୍ପିସି ନୀତିଗତ ରେପୋହାରକୁ ଅପରିବର୍ତ୍ତିତ ରଖିବା ପାଇଁ ସର୍ବସମ୍ମତିକ୍ରମେ ଭୋଟ୍ ଦେବା ସହ ନିରପେକ୍ଷ ଆଭିମୁଖ୍ୟ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ମାଲହୋତ୍ରା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଜିଏସ୍ଟି ହାରକୁ ଯୁକ୍ତିସଙ୍ଗତ କରିବା ଦ୍ୱାରା କଞ୍ଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ ସିପିଆଇ ବାସ୍କେଟ୍ରେ ଥିବା ଅନେକ ସାମଗ୍ରୀର ମୂଲ୍ୟ ହ୍ରାସ ପାଇଛି। ମୁଖ୍ୟତଃ ଜିଏସ୍ଟି ହାର ହ୍ରାସ ଏବଂ ସୁଲଭ ଖାଦ୍ୟ ମୂଲ୍ୟ କାରଣରୁ ମୁଦ୍ରାସ୍କୀତି ଫଳାଫଳ ଚଳିତ ବର୍ଷ ଅଗଷ୍ଟ ମାସରେ ଆକଳନ କରାଯାଇଥିବା ହାର ତୁଳନାରେ କମ୍ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର କାର୍ଯ୍ୟକାରୀ ହେବା ପରେ ଦେଶର ଜନସାଧାରଣ ଚଳିତ ମାସ 22 ତାରିଖରୁ ଲାଭ ପାଇବା ଆରମ୍ଭ କରିଛନ୍ତି। ଏହି ଜିଏସ୍ଟି ସଂରଚନାରେ ଜିଏସ୍ଟି ପରିଷଦ ପୂର୍ବର 4-ଥାକିଆ ଟିକସ ବ୍ୟବସ୍ଥାକୁ ପରିବର୍ତ୍ତନ କରି କେବଳ 5% ଏବଂ 18% ମଧ୍ୟରେ ସୀମିତ ରଖିଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ବଚତ ଉତ୍ସବ ସମାଜର ସମସ୍ତ ବର୍ଗଙ୍କୁ ଲାଭାନ୍ୱିତ କରୁଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଭାରତର ପରୋକ୍ଷ ଟିକସ ବ୍ୟବସ୍ଥାକୁ ସରଳ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ସଂସ୍କାର ଦ୍ୱାରା ବିଭିନ୍ନ ସାମଗ୍ରୀ ଓ ସେବା ଉପରେ ଟିକସ ହାର ହ୍ରାସ ଯୋଗୁଁ ନାଗରିକମାନଙ୍କୁ ଯଥେଷ୍ଟ ଆଶ୍ୱସ୍ତି ମିଳିଛି। ଏହି କ୍ରମରେ ହସ୍ତଶିଳ୍ପ ସାମଗ୍ରୀ ଉପରେ ଜିଏସ୍ଟି ହାର ହ୍ରାସ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଅଧୀନରେ ସରକାର ବ୍ୟବସାୟୀ କାରିଗର ଏବଂ ଉପଭୋକ୍ତାଙ୍କ ଉପରେ ଆର୍ଥିକ ବୋଝ ହ୍ରାସ କରିବା ପାଇଁ ହସ୍ତଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଟିକସ ହ୍ରାସ କରିଛନ୍ତି। ସେରାମିକ୍ ପାଉଡର ଏବଂ ଜାର୍, ଟେରାକୋଟା ବାସନ, ରୋଷେଇ ବାସନ ପରି ଦୈନନ୍ଦିନ ସାମଗ୍ରୀ ଉପରେ 12% ବଦଳରେ ଏବେ ମାତ୍ର 5% ଟିକସ ଲଗାଯାଉଛି। ଏହି ପଦକ୍ଷେପ ଘରୋଇ ଖର୍ଚ୍ଚ ହ୍ରାସ କରିବା ଏବଂ ଅତ୍ୟାବଶ୍ୟକ ରୋଷେଇ ସାମଗ୍ରୀକୁ ଅଧିକ ସୁଲଭ କରିବ। ସେହିପରି ହସ୍ତଶିଳ୍ପ କ୍ଷେତ୍ରରେ ପ୍ରତିମୂର୍ତ୍ତି, ନୀଳକୁମ୍ଭ ସମେତ ସାଜସଜ୍ଜା, ସେରାମିକ୍ ଏବଂ ସାଜସଜ୍ଜା ଫ୍ରେମ୍ ଥିବା ଦର୍ପଣ ଉପରେ ଜିଏସ୍ଟି ହାର 12%ରୁ 5%କୁ ହ୍ରାସ କରାଯାଇଛି। ଏହି ପଦକ୍ଷେପ କାରିଗର ଏବଂ ପାରମ୍ପରିକ ଶିଳ୍ପ ବଜାରକୁ ସିଧାସଳଖ ପ୍ରୋତ୍ସାହନ ଦେଉଛି। ପ୍ରତିମୂର୍ତ୍ତି, ଫୁଲଦାନୀ, ଜାର୍ ଏବଂ ଆଳଙ୍କରିକ ସାମଗ୍ରୀ ସମେତ କାଚ କଳାକୃତିଗୁଡ଼ିକ ପୂର୍ବର 12% ଟିକସ ବଦଳରେ 5% GST ଯୋଗୁଁ ଗ୍ରାହକମାନଙ୍କୁ ଅଧିକ ଆକର୍ଷିତ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପବିତ୍ର ଦଶହରା ପର୍ବର ମହାନବମୀ ତିଥିରେ ଆଜି ସାରା ଦେଶରେ ପୂଜାମଣ୍ଡପଗୁଡ଼ିକରେ ହର୍ଷୋଲ୍ଲାସ ଓ ଭାବଭକ୍ତିର ସହ ଜଗଜ୍ଜନନୀ ମା' ଦୁର୍ଗାଙ୍କର ଆରାଧନା ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନବରାତ୍ରୀ ସମସ୍ତଙ୍କ ଜୀବନରେ ସୌଭାଗ୍ୟ, ସମୃଦ୍ଧି ଏବଂ ସଫଳତା ଆଣିଦେବ ବୋଲି କହିଛନ୍ତି। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଶୁଣିବା ମୋଦି ସରକାର ବିଶ୍ୱସ୍ତରୀୟ ସହଭାଗିତାକୁ କିପରି ସୁଦୃଢ଼ କରିଛନ୍ତି ଏବଂ ବିଶ୍ୱମଞ୍ଚରେ ଭାରତର ସ୍ୱରକୁ ଦୃଢ଼ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ବୈଶ୍ୱିକ ସମ୍ପର୍କ ଅଭୂତପୂର୍ବ ସ୍ତରରେ ପହଞ୍ଚିଛି, ଯାହା ବୈଶ୍ୱିକ ବ୍ୟାପାରକୁ ରୂପ ଦେବାରେ ଦେଶକୁ ଏକ ପ୍ରଭାବଶାଳୀ ଶକ୍ତି ଭାବେ ପ୍ରତିଷ୍ଠିତ କରିଛି। ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ସମ୍ପର୍କ ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ଏକ ଶକ୍ତିଶାଳୀ ସ୍ୱର ସହିତ ବହୁମୁଖୀ ବିଶ୍ୱ ପ୍ରତି ଏହାର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଦର୍ଶନ G20ରେ ଆଫ୍ରିକୀୟ ୟୁନିୟନ୍କୁ ସାମିଲ କରିବା ଲାଗି ଭାରତର ପ୍ରୟାସ ଏବଂ COVID-19 ମହାମାରୀ ସମୟରେ ଭାରତର ଟିକା ବନ୍ଧୁତା ପ୍ରୟାସରେ ପ୍ରତିଫଳିତ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ,
ଭାରତ କେ ଅଲଗ ଅଲଗ ରାଜ୍ୟ ମେ ହୁଇ G20 କି 200 ସେ ଅଧିକ ବୈଠକ ମେ ହମନେ ଗ୍ଲୋବାଲ ସାଉଥ କି ପ୍ରାଥମିକତାଓଁ କୋ ପ୍ରମୁଖତା ଦି। ଇସକା ନତିଜା ରହା କି ନ୍ୟୁ ଦିଲ୍ଲୀ ଲିଡର୍ସ ଡିକ୍ଲାରେସନ ମେ ଗ୍ଲୋବାଲ ସାଉଥ କେ ବିଷୟ ପର ହମେ ସବକି ସହମତି ହାସିଲ କରନେ ମେ କାମିୟାବି ମିଲି।
ଜାତୀୟ ସ୍ୱାର୍ଥ ଏବଂ ରଣନୈତିକ ସ୍ୱାୟତ୍ତତାର ସ୍ୱାଧୀନତା ଲକ୍ଷ୍ୟରେ ଭାରତ ବହୁପକ୍ଷୀୟ ସମ୍ପର୍କକୁ ବଜାୟ ରଖିଛି। ବ୍ରିକ୍ସ, କ୍ୱାଡ୍ ଏବଂ ଏସ୍ସିଓ ଭଳି ମଞ୍ଚରେ ଭାରତର ଯୋଗଦାନ ଏକ ସନ୍ତୁଳିତ କାର୍ଯ୍ୟକୁ ପ୍ରତିଫଳିତ କରୁଛି। ବ୍ରିକ୍ସ ସହିତ ବହୁ ଧ୍ରୁବୀୟତାକୁ ସୁଦୃଢ଼ କରିବା, କ୍ୱାଡ୍ ସହିତ ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗକୁ ଆଗକୁ ବଢ଼ାଇବା ଏବଂ ଏସ୍ସିଓ ମାଧ୍ୟମରେ ଆତଙ୍କବାଦ ବିରୋଧୀ ପ୍ରୟାସକୁ ମଜବୁତ କରିବା ଭାରତର ପ୍ରଧାନ ଲକ୍ଷ୍ୟ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନେକ ଅନ୍ତର୍ଜାତୀୟ ଗସ୍ତ ଭାରତକୁ ବିଶ୍ୱର ଅଗ୍ରଭାଗରେ ପହଞ୍ଚାଇଛି ଏବଂ ଭାଗିଦାରିତାକୁ ମଧ୍ୟ ସଶକ୍ତ କରିଛି। ଅନ୍ତର୍ଜାତୀୟ ବ୍ୟାପାର ବିଶେଷଜ୍ଞ ପ୍ରଫେସର ଚିନ୍ତାମଣି ମହାପାତ୍ର କହିଛନ୍ତି, ବିଶ୍ୱସ୍ତରରେ ପ୍ରମୁଖ ନିଷ୍ପତ୍ତି ନେବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱର ଗୁରୁତ୍ୱପୂର୍ଣ୍ଣ ରହିଛି। ବହୁମୁଖିତା, ବିଭାଜିତ ଜଗତୀକରଣ ଏବଂ ପରିବର୍ତ୍ତିତ ଶକ୍ତି ଗତିଶୀଳତା ଦ୍ୱାରା ଚିହ୍ନିତ ଏକ ଯୁଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ କେବଳ ଏକ ଅଂଶୀଦାର ଭାବରେ ନୁହେଁ, ବରଂ ବହୁପକ୍ଷୀୟ ସମ୍ପର୍କର ପରିଚାୟକ ଭାବେ ଉଭା ହୋଇଛି। ଲେଫ୍ଟନାଣ୍ଟ ଜେନେରାଲ ବୀରେନ୍ଦ୍ର ବୈଶ୍ୟ ଆଜି ଜାତୀୟ କ୍ୟାଡେଟ୍ କର୍ପସ ଏନ୍ସିସିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ବୈଶ୍ୟ 1988 ଭାରତୀୟ ସେନାର 19 କୁମାଉନ୍ ରେଜିମେଣ୍ଟରେ ଯୋଗ ଦେଇଥିଲେ ଏବଂ ୱେଲିଂଟନ୍ର ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜରେ କମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରିଥିଲେ। ଲେଫ୍ଟନାଣ୍ଟ ଜେନେରାଲ ଗୁରବୀରପାଲ ସିଂଙ୍କ ସ୍ଥାନରେ ସେ କାର୍ଯ୍ୟ କରିବେ। ପ୍ରାୟ 7 ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଆମେରିକା ସରକାର ଆଜି ଆନୁଷ୍ଠାନିକ ଭାବେ ସରକାରୀ କାର୍ଯ୍ୟ ବନ୍ଦ କରିଛନ୍ତି। ଆମେରିକା କଂଗ୍ରେସରେ ରିପବ୍ଲିକାନ୍ ଏବଂ ଡେମୋକ୍ରାଟ୍ ଦଳ ଏକ ଖର୍ଚ୍ଚ ବିଲ୍ ଉପରେ ସହମତିରେ ପହଞ୍ଚିବାରେ ବିଫଳ ହେବା ପରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଆମେରିକା କଂଗ୍ରେସରେ ଆଜି ଏହି ଖର୍ଚ୍ଚ ବିଲ୍ ଆଲୋଚନା ବେଳେ ଡେମୋକ୍ରାଟ୍ ଦଳର ସଦସ୍ୟମାନେ ରିପବ୍ଲିକାନ୍ ପାଣ୍ଠି ପ୍ୟାକେଜ୍କୁ ସମର୍ଥନ କରିବାକୁ ମନା କରିଦେଇଥିଲେ। ସ୍ୱାସ୍ଥ୍ୟସେବା ଉପରେ କେନ୍ଦ୍ରିତ ଅନେକ ରିହାତି ସେମାନଙ୍କୁ ମିଳିବା ପର୍ଯ୍ୟନ୍ତ ଏହି ଖର୍ଚ୍ଚ ବିଲ୍କୁ ସମର୍ଥନ କରିବେ ନାହିଁ ବୋଲି ଡେମୋକ୍ରାଟ୍ ଦଳର ସଦସ୍ୟମାନେ ଅଡ଼ିବସିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହରେ ଯୋଗଦେଇ ସ୍ୱତନ୍ତ୍ର ଡିଜାଇନ୍ର ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ। ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ GDP ଅଭିବୃଦ୍ଧି ଆକଳନକୁ 6.8% ରଖିଛି। ହସ୍ତଶିଳ୍ପ ସାମଗ୍ରୀର ଆକର୍ଷଣ ବଢ଼ାଇଛି ପରବର୍ତ୍ତୀ ପିଢ଼ିର GST ସଂସ୍କାର। ଏନ୍ସିସିର ମହାନିର୍ଦ୍ଦେଶକ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଧୀରେନ୍ଦ୍ର ବୈଶ୍ୟଙ୍କ ଦାୟିତ୍ୱ ଗ୍ରହଣ ଏବଂ 7 ବର୍ଷର ବ୍ୟବଧାନ ପରେ ଆଜି ଆନୁଷ୍ଠାନିକ ଭାବେ ଆମେରିକାର ସରକାରୀ କାର୍ଯ୍ୟ ବନ୍ଦ। ସମ୍ବାଦ ଶେଷ ହେଲା।